ହ୍ୟାଲୋ, ମୁଁ 7 ନମ୍ବର ୱାର୍ଡରୁ ମୁଁ ଡ୍ରାଇଭର କହୁଥିଲି, ବିଏମ୍ସିର ସନାତନପୁର ମୋନା। ଆମ ପ୍ରୋବ୍ଲେମଟା ହଉଛି ଓଦା ଶୁଖିଲା କେହି ଦଉନାହାନ୍ତି, ଗୁଡେ ଘାଣ୍ଟି ମିଶିକି ଦେଇ ଦଉଛନ୍ତି, ଆଉ କହିବାର ସେମାନେ ଆମ ସହିତ ଯୁକ୍ତି ବି କରୁଛନ୍ତି, ନେଲେ ନିଅ ନହେଲେ ନାଇଁ କହୁଛନ୍ତି। ଆଉ ଗୋଟେ ଗୋଟେ ତ ହଉଛି ଯୋଉ ଏଇଟା କଣ ପିଲାମାନଙ୍କର ହଗିସ୍ ପକେଇ ଦଉଛନ୍ତି, ଆମେ କହୁଛୁ ପୁଣି ପଲିଥିନ ରେ ବାନ୍ଧ ମାନେ ବାନ୍ଧିକି ପକାଅ କହିକି ମତେ ଟିକେ କହିବାକୁ କହିବାର ସେମାନେ କହୁଛନ୍ତି ନେଲେ ନବ ନହେଲେ ନାଇଁ। ଆମେ ବି ପ୍ରୋବ୍ଲେମ ଫେସ୍ କରେ, ଟିକେ ଆପଣ ଟିକେ କହିଦିଅନ୍ତେ ହେଲେ ଠିକ ହୁଅନ୍ତା, ମାନେ ଅଲଗା ଅଲଗା କରିକି ଦେବେ ହେଲେ।